ଗଳ୍ପ ପିତା ଓ ପୁତ୍ର, ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ଶିଖର ଦେଶର ଏକ କ୍ଷୁଦ୍ର ଛିଦ୍ର ପଥରେ ପ୍ରଭାତର ଆଲୋକରେ ଅନ୍ଧକାର କାରାଗାର ସ୍ୱଳ୍ପ ଆଲୋକିତ ହୋଇଛି। ଉପରେ ଶୁଭୁଛି ରାଜଗୃହର ରାଜପଥରେ ଜନତାର ଦୈନନ୍ଦିନ କର୍ମ ମୁଖର କୋଳାହଳ। ବନ୍ଦୀ ଥରେ କ୍ଷୁଧାର୍ତ୍ତ ଦୃଷ୍ଟିରେ ଚାହିଁଲେ ଛିଦ୍ର ପଥର ସେହି ଆଲୋକ ଆଡ଼େ। ପ୍ରଭାତର ଶାନ୍ତ ସ୍ନିଗ୍ଧ ଆଲୋକରେଖା ପ୍ରଭୁ ବୁଦ୍ଧଙ୍କର ଆଶୀର୍ବାଦ ପରି। ବାର୍ଦ୍ଧକ୍ୟ ଅନଶନ ଓ ଅତ୍ୟାଚାରରେ ବନ୍ଦୀ ଶୀର୍ଣ୍ଣକାୟ ଦିଶୁଛନ୍ତି ପ୍ରେତ ଛାୟା ପରି। ଏକଦା ବିପୁଳ ବକ୍ଷଦେଶ ରୁକ୍ଷ ଧୂସର ଶ୍ମଶ୍ରୁ ଜାଲରେ ଆଚ୍ଛନ୍ନ ଦେହର ଚର୍ମ ଲୋଳିତ ବନ୍ଦୀ ମଗଧରାଜ ବିମ୍ବିସାର ପୁତ୍ର ଅଜାତ ଶତ୍ରୁର ଆଦେଶରେ କାରାରୁଦ୍ଧ ହୋଇପଡ଼ିଛନ୍ତି ଏହି ଜୀବନ୍ତ ସମାଧି ତଳେ। ବିମ୍ବିସାରଙ୍କୁ ହତ୍ୟା କରିବା ପାଇଁ ଅଜାତ ଶତ୍ରୁଙ୍କର ପଣ ତିଳେ ତିଳେ ଅନାହାରରେ। କ୍ଳାନ୍ତି ଓ ଅବସାଦରେ ବିମ୍ବିସାରଙ୍କ କୋଟରଗତ ଚକ୍ଷୁର ଦୁଇ ଆଖିପତା ପୁଣି ମୁଦି ହୋଇଗଲା। ଅନାହାର ଓ କ୍ଷୁଧାରେ ତାଙ୍କର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗ ଅବଶ ଜଡ଼ ହୋଇଆସୁଛି। ତୃଷାସ୍ପିତ ଜିହ୍ୱା ଶୁଷ୍କ ଉଷ୍ଟ ଉପରେ ଥରେ ବୁଲାଇ ଆଣି ବିମ୍ବିସାର ରୁଦ୍ଧ କଣ୍ଠରେ ଆର୍ତ୍ତନାଦ କଲେ। ଏହି ରାଜଗୃହ ଦିନେ ନିର୍ମିତ ହୋଇଥିଲା ତାଙ୍କରି ଆଦେଶରେ। ଆଜି ସେହି ରାଜଗୃହର ଅନ୍ଧକୂପ ମଧ୍ୟରେ ଲୋକଲୋଚନର ଅଗୋଚରରେ ତିଳେ ତିଳେ ସେ ଭୋଗ କରୁଛନ୍ତି ମୃତ୍ୟୁର ଯନ୍ତ୍ରଣା। କର୍ମଫଳ ପୂର୍ବଜନ୍ମର କର୍ମଫଳ। ପୂର୍ବତନ ରାଜଧାନୀ କୁଶାଗ୍ର ନଗରରେ ବ୍ୟାପିଲା ଥରେ ଭୀଷଣ ଅଗ୍ନିଭୟ। ସମଗ୍ର ରାଜଧାନୀ ଭସ୍ମସ୍ତୂପରେ ପରିଣତ ହେବାକୁ ବସିଲା। ବିମ୍ବିସାର ଆଦେଶ ଦେଲେ ଯାହାର ଗୃହରେ ଅଗ୍ନିସଞ୍ଚାର ହେବ ସେ ହେବ ନିର୍ବାସିତ। କିନ୍ତୁ ଅଦୃଷ୍ଟର ବିଧାନ ବିଚିତ୍ର, ବିମ୍ବିସାରଙ୍କ ପ୍ରାସାଦରେ ହେଲା ଅଗ୍ନିସଞ୍ଚାର। ବିମ୍ବିସାର ଶୀତଳ ବନରେ ଗ୍ରହଣ କଲେ ସ୍ୱେଚ୍ଛାକୃତ ନିର୍ବାସନ। ସର୍ପିଣୀ ନଦୀ ସେଚିତା ଛାୟାସ୍ନିଗ୍ଧ ବିପୁଳଗିରି ବୈଭାରଗିରି ଓ ଗୁଦ୍ରକୁଟ ମେଖଳା ବେଷ୍ଟିତ ଶୀତଳ ବନ ବିମ୍ବିସାରଙ୍କୁ ମୁଗ୍ଧ କରିଥିଲା। ସେହିଠାରେ ତେଣୁ ତାଙ୍କରି ଆଦେଶରେ ନିର୍ମିତ ହେଲା ମଗଧର ନୂତନ ରାଜଧାନୀ ରାଜଗୃହ। ବିମ୍ବିସାର ସେହି ରାଜଗୃହର ଶେଷ ଦର୍ଶନ ପାଇଁ ଯେପରିକି ଦୁଇ କ୍ଳାନ୍ତ ଚକ୍ଷୁ ପୁନର୍ମିଳନ କଲେ, ପ୍ରାଣହୀନ ଦୃଷ୍ଟିହୀନ ଦୁଇ ଆଖି ପଥରର ଆଖି ପରି। ସେଦିନ ଅଜାତଶତ୍ରୁ ବିମ୍ବିସାରଙ୍କୁ କାରାରୁଦ୍ଧ କରିସାରିବା ପରେ ଶୋକାତୁରା ଆଲୁଳାୟିତ କୁନ୍ତଳା ଅଶ୍ରୁମୁଖୀ କୋଶଳା ଦେବୀ ଅଜାତଶତ୍ରୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପୁତ୍ର ଅଜାତଶତ୍ରୁ ଅଜାତଶତ୍ରୁ ଉପହାସ କଣ୍ଠରେ କହିଲେ, ଆଦେଶ କରନ୍ତୁ କାଶୀ ରାଜନନ୍ଦିନୀ, ମାତା ବୋଲି ସମ୍ବୋଧନ କରିବା କ'ଣ ଏପରି ଲଜ୍ଜାକର ପୁତ୍ର? ପୁତ୍ର ଅଟହାସ୍ୟ କରିଉଥିଲେ ଅଜାତଶତ୍ରୁ। ତାପରେ ରୁକ୍ଷ ନିର୍ମମ କଣ୍ଠରେ କହିଥିଲେ, ମାତା ବୋଲି ସମ୍ବୋଧନ କରିବାକୁ ଆପତ୍ତି ନାହିଁ ମୋର, କିନ୍ତୁ କହିପାରିବ ମାତା, ଯେଉଁ ନାରୀ ଗର୍ଭସ୍ଥ ପୁତ୍ର ଭବିଷ୍ୟତ କାଳରେ କେବେ ପିତୃହନ୍ତା ହେବ ଆଶଙ୍କା କରି ଦିନେ ଗୋପନରେ ସନ୍ତର୍ପଣରେ ଭ୍ରୂଣ ହତ୍ୟା ପାଇଁ କୁକ୍ଷି ମର୍ଦ୍ଦନ କରିଥିଲା, ସେହି ନାରୀ କେବେ ସେ ହତଭାଗ୍ୟ ନିକଟକୁ ଆସି ଯଦି ପୁତ୍ର ସମ୍ବୋଧନ କରି ତାହେଲେ କ'ଣ ହେବ ତାର ପ୍ରତ୍ୟୁତ୍ତର? କୋଶଳା ଦେବୀ ଅସହାୟ କଣ୍ଠରେ କହିଲେ, ସତବାର କହିଛି ପୁତ୍ର, ଏ କେବଳ ମିଥ୍ୟା ଜନଶ୍ରୁତି। ଅଜାତଶତ୍ରୁ କହିଲେ, ସତ୍ୟତା ନଥିଲେ ଶ୍ରୁତି ନଥାଏ କାଶୀ ରାଜନନ୍ଦିନୀ, କିନ୍ତୁ ସେ ଆଲୋଚନା କାହିଁକି? କେବଳ ବିମ୍ବିସାରଙ୍କର କାରାମୁକ୍ତି ଛଡ଼ା ଅନ୍ୟ ସମସ୍ତ ଅନୁରୋଧ ବିଚାର କରିବାକୁ ପ୍ରସ୍ତୁତ ଅଛି ମୁଁ। କୋଶଳା ଦେବୀ ମଳିନ ଚଳାଞ୍ଚଳରେ ଅଶ୍ରୁ ମୁଞ୍ଚନ କରି କହିଲେ, ବେଶ, ପିତୃ ରକ୍ତରେ ଯଦି ମହାରାଜାଙ୍କର ଅଭିଷେକର ମଙ୍ଗଳ ଘଟ ପୂର୍ଣ୍ଣ କରିବାର କାମନା, ତାର ପ୍ରତିରୋଧ କରିବାର ଆସ୍ପର୍ଦ୍ଧା କାହାର? କିନ୍ତୁ ମୋର କେବଳ ଗୋଟିଏ ଭିକ୍ଷା ଥିଲା ମହାରାଜ, ଏହି ହତଭାଗିନୀର ସ୍ୱହସ୍ତ ପ୍ରସ୍ତୁତ ଖାଦ୍ୟ ଛଡ଼ା ବିମ୍ବିସାରଙ୍କର ଅନ୍ୟ କୌଣସିଥିରେ ରୁଚି ନଥିଲା। ଆଜି ତାଙ୍କୁ କାରାଗାରରେ ସ୍ୱହସ୍ତରେ ତେଣୁ ଖାଦ୍ୟ ପରିବେଷଣ କରିବାର ସୁଯୋଗରୁ ମୋତେ ବଞ୍ଚିତ କରିବେ ନାହିଁ ମହାରାଜ। ଅଜାତଶତ୍ରୁ କହିଲେ, ଏ ପ୍ରାର୍ଥନା ମୁଁ ପୂର୍ଣ୍ଣ କଲି କାଶୀରାଜ ନନ୍ଦିନୀ, କିନ୍ତୁ କୋଶଳା ଦେବୀଙ୍କ ପ୍ରସ୍ଥାନ ପରେ ପରେ କାରାଗାର ରଖୀ ଚଣ୍ଡକୁ ଆଦେଶ ଦେଲେ ଅଜାତଶତ୍ରୁ, କୋଶଳା ଦେବୀଙ୍କ ପ୍ରେରିତ କୌଣସି ଖାଦ୍ୟ ଯେପରି ବନ୍ଦୀ ସ୍ପର୍ଶ କରିନପାରେ। ଜଳପାତ୍ର ଶୂନ୍ୟ, ବିମ୍ବିସାର ଦୁଇ ଶିଥିଳ କମ୍ପିତ ହସ୍ତରେ ସେଇ ଶୂନ୍ୟ ପାତ୍ର ମୁଖଲଗ୍ନ କରୁ କରୁ ପାତ୍ରଟି ତଳେ ପଡ଼ି ଚୂର୍ଣ୍ଣ ହୋଇଗଲା। ପ୍ରଭାତର ସୂର୍ଯ୍ୟ ଆକାଶ ପଥରେ ଅନେକ ଉପରକୁ ଉଠିଗଲେଣି। ଶିଖରର ଛିଦ୍ର ପଥରେ କ୍ଷୀଣ ଆଲୋକରେଖା କେତେବେଳୁ ଲିଭିଗଲାଣି। ପୋତିଗନ୍ଧମୟ କାରାଗାରରେ କେବଳ ଅନ୍ଧକାର, ନିରନ୍ଧ୍ର, ନିରାନନ୍ଦ ଓ ନିଷ୍ଠୁର। କ୍ଷୁଧାର ଅତ୍ୟାଚାର ଆଉ ନାହିଁ, ଅଛି କେବଳ ଅତୃପ୍ତ ଦେହର ତହ୍ନା ଓ ତୃଷା। ଏହାପରେ ସେଥିରୁ ମଧ୍ୟ ମୁକ୍ତି ମିଳିବ, ତାପରେ ସବୁ ଶୂନ୍ୟ। ବୌଦ୍ଧର ଧ୍ୟାନାଲୋକ ପରି ନିଷ୍ପଲକ ସ୍ଥିର ଆଖିପତା, ଶୂନ୍ୟ ବୃତ୍ତର ପରିଧି ଧୀରେ ଧୀରେ ଯେପରି ବିମ୍ବିସାରଙ୍କ ଚାରିପଟେ ନିକଟରୁ ନିକଟତର ହୋଇଆସୁଛି। ମହାଶୂନ୍ୟର ପୃଷ୍ଠଭୂମିରେ ବିମ୍ବିସାରଙ୍କ କୁହିଳିକାବୃତ ଦୃଷ୍ଟିପଥରେ ଭାସି ଉଠିଲା ଧ୍ୟାନ ଗମ୍ଭୀର କାୟୋତ୍ସର୍ଗ ମୁଦ୍ରାବଦ୍ଧ ପ୍ରଭୁ ବୁଦ୍ଧଙ୍କର ପ୍ରଶାନ୍ତ ମୂର୍ତ୍ତି। ଦୁଇ ଅର୍ଦ୍ଧ ନିମିଳିତ ନୟନରେ ତାଙ୍କର ଶାନ୍ତିର ସ୍ୱସ୍ଥ୍ୟୟନ, ତୃଷାରେ ବିମ୍ବିସାରଙ୍କର ଜିଭ ଓ ଓଠ ଫାଟି ସେଥିରୁ ଅଳ୍ପ ଅଳ୍ପ କଳା ରକ୍ତ ଝରୁଛି। ସେହି ରକ୍ତରେ ବିମ୍ବିସାରଙ୍କର ଶୁଷ୍କ କଣ୍ଠ କିଞ୍ଚିତ୍ ସିକ୍ତ ହୋଇଗଲା। ରୁଦ୍ଧ କଣ୍ଠରେ ଆହତ ପଶୁପରି ଗର୍ଜନ କରି ଉଠିଲେ। ମହାଶୂନ୍ୟର ପୃଷ୍ଠଭୂମିରେ ବିମ୍ବିସାରଙ୍କ ଦୃଷ୍ଟିପଥରେ ଭାସି ଉଠିଲା ଧ୍ୟାନ ଗମ୍ଭୀର ରୁଦ୍ରକୂଟ ଶିଖରର ସପ୍ତପର୍ଣ୍ଣୀ ଗହ୍ୱର। ଶାକ୍ୟ ବଂଶୋଦ୍ଭବ ରାଜପୁତ୍ର ଗୌତମ ସନ୍ନ୍ୟାସ ଗ୍ରହଣ କରି ସପ୍ତପର୍ଣ୍ଣୀ ଗହ୍ୱରରେ ଚାତୁର୍ମାସ୍ୟା ବ୍ରତ ପାଳନ କରୁଅଛନ୍ତି। ଲୋକମୁଖରେ ଏହି ବାର୍ତ୍ତା ଶୁଣି ବିମ୍ବିସାର ବିସ୍ମିତ ହୋଇଥିଲେ। ସେଦିନ ମେଘହୀନ ନୀଳ ଆକାଶରେ ଉଦାସ ଗୋଧୂଳି, ବିମ୍ବିସାର ଗୁଦ୍ରକୂଟ ଶିଖରକୁ ପାରିଷଦ ବେଷ୍ଟିତ ହୋଇ ଯାଇଥିଲେ ଗୌତମଙ୍କର ଦର୍ଶନ ପାଇଁ। ସପ୍ତପର୍ଣ୍ଣୀର ଦକ୍ଷିଣ ଅଳିନ୍ଦରେ ଗୌତମ ଅନୁଦତ୍ତ କଣ୍ଠରେ ସମବେତ କେତେଜଣ ଭିକ୍ଷୁଙ୍କୁ ପ୍ରବଜ୍ୟାମୃତ ବ୍ୟାଖ୍ୟାନ କରୁଥିଲେ। ରୁଦ୍ରକୂଟର ପାଦଦେଶରେ ନିବା ପରେ ଶିଖିର କଳାପ ଚିତ୍ରିତ ନୃତ୍ୟ ଶିଖିନୀର ଅଦର୍ଶନରେ ଭଗ୍ନଛନ୍ଦ ହୋଇ ଉଠୁଛି, ଆଉ କେତେବେଳେ ବା ବିହ୍ୱଳ ହୋଇ ଉଠୁଛି କଳାପହୀନର ଚଞ୍ଚୁ ଚୁମ୍ବନରେ। ଅଦୂରରେ ମୃଗୋଦ୍ୟାନରେ ଶ୍ୟାମଘନ ଦୁର୍ବା ଶଯ୍ୟା ଉପରେ ରାଶି ରାଶି ମୃଗ ରୋମନ୍ଥନ କରୁଛନ୍ତି। ସମୀପବର୍ତ୍ତୀ ସୁମାଗଧି ପୁଷ୍କରିଣୀରେ କାକଚକ୍ଷୁ ଜଳରେ ମୁଗ୍ଧା ଏକ ହରିଣୀ ନିଜର ପ୍ରତିବିମ୍ବ ଚାହିଁ ଦେଖୁଛି ଆତ୍ମବିସ୍ମୃତା ହୋଇ। ସାଧନାରେ ଗୌତମଙ୍କର ବରତନୁ ଉଜ୍ଜ୍ୱଳ ଅର୍ଦ୍ଧନିମିଳିତ ନୟନ ଯୁଗଳରେ ଗୋଧୂଳିର ଉଦାସ ଛାୟା, ହଂସଶୋଷ୍ୟ ମୁଦ୍ରାବଦ୍ଧ କରପଲ୍ଲବରେ ଶାନ୍ତିର ଆଶୀର୍ବାଦ। ସାଦର ସମ୍ଭାଷଣ ଅନ୍ତେ ବିମ୍ବିସାର ପ୍ରଶ୍ନ କଲେ, କେଉଁ ଦୁଃଖରେ କୁମାର ଏ କୁଚ୍ଛ ସାଧନା? ଗୌତମ ସ୍ମିତ ହସି ଉତ୍ତର ଦେଲେ, ଦୁଃଖ ପାଇଁ ନୁହେଁ ମହାରାଜ, ଦୁଃଖର କାରଣ ଓ ନିଦାନର ସନ୍ଧାନ ପାଇଁ ଏ ସନ୍ନ୍ୟାସ, ଏ କୁଚ୍ଛ ସାଧନା। ବିମ୍ବିସାର ଅଟହାସ୍ୟ କରି କହିଲେ, କାରଣ ତ ଅତି ସହଜ, କିନ୍ତୁ ସପ୍ତପର୍ଣ୍ଣୀ ଗହ୍ୱରରେ ତାର ନିଦାନ କାହୁଁ ପାଇବେ କୁମାର? ଆସନ୍ତୁ ତାହେଲେ ରାଜଗୃହର ଉତ୍ସବଶାଳାକୁ ରୋମକର ଫେନିଳ ମଦ୍ୟ ଓ ମାଗଧୀର ଚଟୁଳ ଲାସ୍ୟରେ ପାଇବେ କୁମାର ସବୁ ଦୁଃଖର ନିଦାନ। ନିର୍ଦ୍ଦୋଷ ଆନନ୍ଦରେ ବିମ୍ବିସାର ପୁଣି ଅଟହାସ୍ୟ କରି ଉଠିଲେ। ଗୌତମଙ୍କର ଦୁଇ ଅର୍ଦ୍ଧନିମିଳିତ ନୟନରେ ଗୋଧୂଳିର ଉଦାସ ଛାୟା, ସନ୍ଧ୍ୟାର ମୌନ ଅନ୍ଧକାର ପରି ଗଭୀର ଓ ଗମ୍ଭୀର ହୋଇଆସିଲା। ଆହ, ତୃଷାରେ ବିମ୍ବିସାରଙ୍କର କଣ୍ଠନଳୀ କି ଯେପରି ଟାଣି ଛିଣ୍ଡାଇ ପକାଉଛି। କିଛି କ୍ଷଣର ନିରବତା ପରେ ଗୌତମ ଉତ୍ତର ଦେଲେ, କାମନାର ବାରିରେ ଏ ତୃଷାର ଶାନ୍ତି ନାହିଁ ମହାରାଜ, ନିବୃତ କାରାର ପ୍ରାଣହୀନ ନିରବତା ସେହି ବାଣୀରେ ଯେପରି ପ୍ରତିଧ୍ୱନିତ ହୋଇ ଉଠିଲା। ଲାସ୍ୟରତା ସୁମାଗଧିର ଅଳକ୍ତକ ରଞ୍ଜିତ ସିଞ୍ଜନ ନିକ୍ୱଣିତ ଚରଣ ଆଜି ନୀରବ। କଜ୍ଜଳ ସୀମାୟିତ ନୟନରେ ମରଣର ଭ୍ରୁକୁଟି, ରୋମକର ଫେନିଳ ପାନପାତ୍ରରେ ହଳାହଳର ବୁଦ୍ବୁଦୁ, କାହାର ଏ ନୂପୁର ସିଞ୍ଜନ? କୋଶଳା ଦେବୀ, ମହାରାଣୀ? କାରାଗାରର ରକ୍ଷୀ ପରିବର୍ତ୍ତନ ହେଉଛି, ଲୌହ ସାଞ୍ଜୁର ଶବ୍ଦ, ଅସହ୍ୟ ତୃଷାରେ ବିମ୍ବିସାର ସରାହତ ବନ୍ୟପଶୁ ପରି ନିଜର ଗୋଟିଏ ବାହୁକୁ କାମୁଡ଼ି ପକାଇଲେ। ଅଜାତ ଶତ୍ରୁ ନିଷ୍ପଲକ ଦୃଷ୍ଟିରେ ପ୍ରାସାଦ କକ୍ଷର ବାତାୟନ ପଥରେ ଚାହିଁଥିଲେ ରାଜଗୃହରେ ଦିଗନ୍ତ ମେଖଳା ଗିରିମାଳା ଆଡ଼େ। ପଲଙ୍କରେ ସନ୍ତାନ ସମ୍ଭବା ରାଣୀ ବଜ୍ରା ଦେହ ଢାଳି ପଡ଼ିଛନ୍ତି ମରୁ ନଦୀ ପରି। ପାରାବତ ପାଳିକାରୁ ଦଳ ଦଳ ପାରାବତ ଉଡ଼ିଯାଉଛନ୍ତି, ପୁଣି ଫେରି ଆସୁଛନ୍ତି। ଉଦ୍ୟାନର ତମାଳ ତଳେ ଭବନ ଶିଖି ଉଦ୍ଦାମ ନୃତ୍ୟର ଉଦ୍ୟମରେ ଶିଖା ବିସ୍ତାର କରୁଛି। ବଜ୍ରା କ୍ଳାନ୍ତ କଣ୍ଠରେ ଡାକିଲେ, ମହାରାଜ। ଅଜାତଶତ୍ରୁ ଶଯ୍ୟା ପାର୍ଶ୍ୱରେ ବସି ଧୀରେ ଧୀରେ ବଜ୍ରାଙ୍କର ମଳିନ କପାଳ ଉପରେ କର ସଞ୍ଚାଳନ କରି କହିଲେ, କୁହ ବଜ୍ରା। ବଜ୍ରା ଅଜାତଶତ୍ରୁଙ୍କର ଗୋଟିଏ ହାତ ଧରି କହିଲେ, କୁହନ୍ତୁ ତ ମହାରାଜ, ଏ ସନ୍ତାନ ପୁତ୍ର ହେବ ନା କନ୍ୟା। ଅଜାତଶତ୍ରୁ ବିଚଳିତ ହୋଇ ଉଠିଲେ। ବଜ୍ରାଙ୍କର ପୁଣି ସେ ନିଷ୍ଠୁର ପ୍ରଶ୍ନ, କୁହନ୍ତୁ ମହାରାଜ, ଏ ସନ୍ତାନ ପୁତ୍ର ହେବ ନା କନ୍ୟା। ଅଜାତଶତ୍ରୁ ବଜ୍ରାଙ୍କର ଶଯ୍ୟା ପାର୍ଶ୍ୱରୁ ଉଠି ପଳାଇଲେ ନିଜର ନିବୃତ କକ୍ଷକୁ। କି ଏକ ତୀବ୍ର ଯନ୍ତ୍ରଣାରେ ବଜ୍ରା ଚିତ୍କାର କରି ଉଠିଲେ, ପୁତ୍ର, ପୁତ୍ର। ଅଜାତଶତ୍ରୁଙ୍କର ବାଷ୍ପାୟିତ ଦୃଷ୍ଟିପଥରେ ଭାସି ଉଠିଲା ରାଜଗୃହର ଅନ୍ଧକାର କାରାଗାର। ହସ୍ତପଦବଦ୍ଧ ଶୃଙ୍ଖଳିତ ଅଜାତଶତ୍ରୁ ଅନାହାରରେ ଆର୍ତ୍ତନାଦ କରୁଛନ୍ତି। ଅତି ନିଷ୍ଠୁର ସେ ଭବିଷ୍ୟତ ବାଣୀ, ବଜ୍ରାଙ୍କର ପ୍ରଥମ ପୁତ୍ର ହେବ ପିତୃହନ୍ତା। ଅଜାତଶତ୍ରୁଙ୍କର ମୁଖର ଭଙ୍ଗୀ କଠୋର ହୋଇଉଠିଲା। ସନ୍ତାନ ସମ୍ଭବା ବଜ୍ରାଙ୍କୁ ଅନ୍ଧକାର କାରାଗାରରେ ବନ୍ଦୀ କରିବେ, ନବଜାତ ଶିଶୁକୁ ଅନ୍ଧକୂପ ମଧ୍ୟରେ ହତ୍ୟା କରିବେ, ଅତୀତ ଓ ଭବିଷ୍ୟତ ସବୁ ଦୁଇ ହାତରେ ନିଶ୍ଚିହ୍ନ କରିଦେବା ଅଜାତଶତ୍ରୁଙ୍କ ପକ୍ଷରେ ଏପରି କ'ଣ ଦୁଃସାଧ୍ୟ। ଅତୀତ ତ ଆଜି କାରାଗାରରେ ଗତାୟୁ, ଆଉ ଭବିଷ୍ୟତ, କିନ୍ତୁ ଅତୀତ ଓ ଭବିଷ୍ୟତହୀନ ବର୍ତ୍ତମାନ ଯେ ସ୍ଥିତିହୀନ। ବଜ୍ରାଙ୍କର ଆର୍ତ୍ତଚିତ୍କାର ଶୁଭୁଛି, ପ୍ରସୂତି ବେଦନାର କରୁଣ ମର୍ମଭେଦୀ ଆର୍ତ୍ତନାଦ। ସ୍ରଷ୍ଟାକୁ ଦଳିତ କରି, ମଥିତ କରି, ଜରାୟୁଚ୍ଛିନ୍ନ କରି, ବିଦୀର୍ଣ୍ଣ କରି ସୃଷ୍ଟି ଲୋଡ଼ୁଛି ଆତ୍ମପ୍ରକାଶ। ସେଦିନ କୁଆଡ଼େ ବିମ୍ବିସାରଙ୍କ ଆଦେଶରେ ରାଜଗୃହର ପଥେ ପଥେ ବିପୁଳ ଉତ୍ସବର ଅଫୁରନ୍ତ ପ୍ରବାହ ଅଜାତଶତ୍ରୁଙ୍କର ମନେ ପଡ଼ିଲା। ଶୈଶବରେ ଧାତ୍ରୀଠାରୁ ଶୁଣିଥିବା ନିଜର ଜନ୍ମ କାହାଣୀ, ବଜ୍ରାଙ୍କର ଆର୍ତ୍ତନାଦରେ ପ୍ରାସାଦର କୋଣ ଅନୁକୋଣ କ୍ରନ୍ଦିତ ହୋଇଉଠୁଛି। ସୃଷ୍ଟି ନିଷ୍ଠୁର, ନିଜର ସୃଷ୍ଟିରେ ସ୍ରଷ୍ଟା କ୍ରୀତଦାସ। ସୃଷ୍ଟିର କରୁଣା ଭିକ୍ଷା ଛଡ଼ା ସ୍ରଷ୍ଟାର ଗତ୍ୟନ୍ତର ନାହିଁ, ତଥାପି ସୃଷ୍ଟିରେ କି ବିପୁଳ ଆନନ୍ଦ, କି ଗର୍ବ। ପିତୃତ୍ୱର ଆନନ୍ଦରେ ଅଜାତଶତ୍ରୁଙ୍କ ପ୍ରାଣ ନିଜ ଅଲକ୍ଷିତରେ ଉଦ୍ବେଳିତ ହୋଇଉଠିଲା। ନିବୃତ କକ୍ଷରେ କାହାର ପାଦଶବ୍ଦ ଶୁଣି ଅଜାତଶତ୍ରୁ ଫେରି ଚାହିଁଲେ। କାରାଗାରର ରକ୍ଷୀ ଚଣ୍ଡ ଅଜାତଶତ୍ରୁଙ୍କ ଆଦେଶ ପ୍ରତୀକ୍ଷାରେ ଯେପରି ଠିଆ ହୋଇ ରହିଛି। ଅଜାତଶତ୍ରୁ ପଚାରିଲେ, କି ସମ୍ବାଦ ଚଣ୍ଡ। ଚଣ୍ଡ କହିଲା, ଗତ ତିନି ଦିନ ଧରି ମହାରାଜାଙ୍କ ଆଦେଶରେ ଜଳବିନ୍ଦୁ ସୁଦ୍ଧା ଦିଆଯାଏ ନାହିଁ, ଆଜି ଚତୁର୍ଥ ଦିବସ। ଅଜାତଶତ୍ରୁଙ୍କର ମୁଖର ଭଙ୍ଗୀ ପୁଣି କଠୋର ହୋଇଉଠିଲା। ଚଣ୍ଡକୁ ରୁକ୍ଷ କଣ୍ଠରେ ପୁଣି ପଚାରିଲେ, ତାପରେ। ଚଣ୍ଡ କହିଲା, ପ୍ରଥମେ ଶୁଭୁଥିଲା ହାୟ ପୁତ୍ର, ହାୟ ରାଜଗୃହ ବୋଲି ଆର୍ତ୍ତଚିତ୍କାର। ରାଣୀ ହଂସପୁର ମଧ୍ୟରୁ ଶୁଭିଲା ଶଙ୍ଖ ଓ ହୁଳହୁଳି ଧ୍ୱନି। ବଜ୍ରାଙ୍କର ଚିତ୍କାର କେତେବେଳୁ ନୀରବ ହେଲାଣି। ଧାତ୍ରୀ ବସୁମତୀ ଅସ୍ତବ୍ୟସ୍ତ ପଦରେ ଧାଇଁ ଆସି ଜଣାଇଲେ ସୁସମ୍ବାଦ, ମହାରାଜ, ମହାଦେବୀଙ୍କର ପୁତ୍ର ଲାଭ ହୋଇଛି। ମହାମନ୍ତ୍ରୀଙ୍କୁ ଡାକି ରାଜଗୃହରେ ଉତ୍ସବ ପାଇଁ ଆଦେଶ ଦିଅନ୍ତୁ। ଚଣ୍ଡ କହିଲା, ଆଦେଶ ଦିଅନ୍ତୁ ମହାରାଜ। ଅଜାତଶତ୍ରୁ ଥରେ ଚାହିଁଲେ ଧାତ୍ରୀ ବସୁମତୀ ଆଡ଼େ, ଆଉ ଥରେ ଚାହିଁଲେ ଚଣ୍ଡ ଆଡ଼େ, ତାପରେ ବିହୁଳ ପରି ଧାଇଁ ଚାଲିଲେ ବାହାରକୁ। ଅଙ୍ଗନ ପରେ ଅଙ୍ଗନ, ଅଳିନ୍ଦ ପରେ ଅଳିନ୍ଦ, ସୋପାନ ଶ୍ରେଣୀ ପରେ ସୋପାନ ଶ୍ରେଣୀ ଅଜାତଶତ୍ରୁ ଧାଇଁଛନ୍ତି ଉନ୍ମାଦ ପରି। କାରାଗାରର ପ୍ରବେଶ ଦ୍ୱାର ନିକଟରେ ଅଜାତଶତ୍ରୁ ରହିଗଲେ। ରକ୍ଷୀ ଅଭିବାଦନ ଜଣାଇଲା। ଅଜାତଶତ୍ରୁ ଆଦେଶ ଦେଲେ, ଦ୍ୱାର ଖୋଲ ରଖି। ଦୁଇ ପ୍ରକାଣ୍ଡ ଲୌହ କବାଟ ବିକଟ ଶବ୍ଦ କରି ଖୋଲିଗଲା। ଭିତର ନିରନ୍ଧ୍ର ଅନ୍ଧକାର। ଅଜାତଶତ୍ରୁ ଅନ୍ଧକାରାବୃତ ସୋପାନ ଶ୍ରେଣୀ ଅତିକ୍ରମ କରି ଧାଇଁଗଲେ କାରାଗାର ଭିତରକୁ। ପିତା ଆଜି ପାଇଛି ପିତୃତ୍ୱର ସନ୍ଧାନ, ସ୍ରଷ୍ଟା ଚିରଦିନ ଉଦାର, କ୍ଷମାସ୍ନିଗ୍ଧ, କରୁଣାମୟ। ଅଜାତଶତ୍ରୁ ଅବୋଧ ଶିଶୁ ପରି ବିମ୍ବିସାରଙ୍କ କୋଳରେ ମୁହଁ ଲୁଚାଇ କ୍ଷମା ଭିକ୍ଷା କରିବେ, କିନ୍ତୁ ବହୁ ବିଳମ୍ବରେ ଆସିଲେ ଅଜାତଶତ୍ରୁ। ବିମ୍ବିସାରଙ୍କ ପ୍ରାଣହୀନ ଶୀର୍ଣ୍ଣ ଦେହ ପଡ଼ିଛି କାରାଗାରର ପାଷାଣ ଚତ୍ୱର ଉପରେ। ଗୋଟିଏ ବାହୁ ହିଂସ୍ର କ୍ଷୁଧାରେ କାମୁଡ଼ି ପକାଇଛନ୍ତି। ଜୀବନର ଅନ୍ତିମ ମୁହୂର୍ତ୍ତରେ ବ୍ୟାଧର ସରାହତ ବନ୍ୟ ପଶୁ ପରି କ୍ଷତ ସ୍ଥାନରୁ କେଧାର ରକ୍ତ ଝରି ପୁଣି ଶୁଖିଯାଇଛି। ରାଜପ୍ରସାଦରୁ ଶୁଭୁଛି ନବଜାତ ସନ୍ତାନର ଜନ୍ମ ଘୋଷଣା କରି ଘନ ଘନ ଶଙ୍ଖଧ୍ୱନି। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ପିତା ଓ ପୁତ୍ର। ରହିଲୁ, ନମସ୍କାର।